ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମୁଦ୍ରିକ ଝଡ଼ ଦାନା ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବା ସୂଚନା। ରିଲିଫ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନା ପ୍ରସ୍ତୁତ। ଭାରତ ତିବ୍ବତ ସୀମା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସିବେ ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍ଜ। ସାରା ଦେଶରେ ଡିଏପି ସାର ଅଭାବ ସମ୍ପର୍କିତ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର। ଏବଂ ପୁଣେଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ। ବାତ୍ୟା ଦାନା ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପ୍ରବେଶ କରିବ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆକାଶବାଣୀକୁ କହିଛନ୍ତି, ବାତ୍ୟା ଦାନା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି ଓ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦାନା ଗତ 6 ଘଣ୍ଟା ମଧ୍ୟରେ 12 କିଲୋମିଟର ବେଗରେ ଅଗ୍ରସର ହେଉଛି। ବାତ୍ୟା ଦାନା ଏବେ ପାରାଦୀପଠାରୁ 210 କିଲୋମିଟର ଦକ୍ଷିଣ ପୂର୍ବ, ଧାମରାଠାରୁ 240 କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଏବଂ ସାଗର ଦ୍ୱୀପଠାରୁ 310 କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ବାତ୍ୟା ଦାନା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ଅତିକ୍ରମ କରିବ। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି 100ରୁ 110 କିଲୋମିଟର ରହିବାର ସମ୍ଭାବନା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଦାନାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ମାନବୀୟ ସହାୟତା ଓ ରିଲିଫ ଅଭିଯାନ ନିମନ୍ତେ ପ୍ରସ୍ତୁତ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ପ୍ରମୁଖ ସ୍ଥାନଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ, ଔଷଧ ଏବଂ ଜରୁରୀକାଳୀନ ରିଲିଫ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି। ଏହାଛଡ଼ା ଆବଶ୍ୟକ ସ୍ଥଳେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ କରିବା ପାଇଁ ବିଭିନ୍ନ ଟିମ୍କୁ ମୁତୟନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମୁଦ୍ର ମଧ୍ୟରୁ ରିଲିଫ କାର୍ଯ୍ୟରେ ସହଯୋଗ କରିବା ପାଇଁ ଇଷ୍ଟର୍ଣ୍ଣ ଫ୍ଲିଟ୍ର 2ଟି ଜାହାଜ, ଉଦ୍ଧାରକାରୀ ଦଳ ଓ ଅତ୍ୟାବଶ୍ୟକ ସାମଗ୍ରୀ ସହ ପ୍ରସ୍ତୁତ ରହିଛି। ନୌସେନାକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ଯେକୌଣସି ସମୟରେ ପ୍ରଭାବିତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନୌସେନା ପ୍ରସ୍ତୁତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଟିବିପିର ହିମବୀର ଏବଂ ସେମାନଙ୍କ ପରିବାରକୁ ଭାରତ ତିବ୍ବତ ସୀମା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଆଇଟିବିପି ଜନସାଧାରଣଙ୍କ ସୁରକ୍ଷା ଦିଗରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛି ଏବଂ ଆହ୍ୱାନପୂର୍ଣ୍ଣ ଅଞ୍ଚଳ ଓ କଠିନ ଜଳବାୟୁ ପରିସ୍ଥିତିରେ ଉନ୍ନତ ପ୍ରଦର୍ଶନ କରୁଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଆଇଟିବିପିର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍ଜ ଆଜିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶ୍ରୀ ସ୍କଲ୍ଜ ଆସନ୍ତା 25 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ 7ମ ଆନ୍ତଃ ସରକାରୀ ପରାମର୍ଶ ଆଇଜିସି ବୈଠକରେ ସହ ଅଧ୍ୟକ୍ଷତା କରିବେ। ଆଇଜିସି ହେଉଛି ଉଭୟ ଦେଶର ସରକାରୀ ସ୍ତରର ଏକ ମିଳିତ କାର୍ଯ୍ୟମଞ୍ଚ ଯେଉଁଠାରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ତଥା ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ ଉଭୟ ଦେଶର ସମ୍ପୃକ୍ତ ମନ୍ତ୍ରୀମାନେ ଆଲୋଚନା କରି ଏହାର ଫଳାଫଳ ନିଜର ପ୍ରଧାନମନ୍ତ୍ରୀ ଏବଂ ଚାନ୍ସେଲରଙ୍କୁ ଅବଗତ କରାଇଥାନ୍ତି। ଏହାବ୍ୟତୀତ ଶ୍ରୀ ମୋଦି ଏବଂ ଶ୍ରୀ ସ୍କଲ୍ଜ ଏହି ଅବସରରେ ଉଭୟ ଦେଶ ମଧ୍ୟରେ ସବୁଜ ଏବଂ ସ୍ଥାୟୀ ବିକାଶ ଭାଗିଦାରୀର ସଫଳ କାର୍ଯ୍ୟକାରିତା, ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗ ବୃଦ୍ଧି, ଅର୍ଥନୈତିକ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ନେତା ଜର୍ମାନ ବ୍ୟବସାୟର 8ଦଶ ଏସିଆ ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀରେ ଉଦ୍ବୋଧନ ଦେବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଦେଶ ସମେତ ଜର୍ମାନର ମଧ୍ୟ ବହୁ ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀ, ରାଜନୈତିକ ପ୍ରତିନିଧି ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଏହି ସମ୍ମିଳନୀରେ ଯୋଗଦେବେ। ଏହା ପ୍ରତି 2 ବର୍ଷରେ ଗୋଟିଏ ଥର ଅନୁଷ୍ଠିତ ହୋଇଥାଏ। ରାଜସ୍ଥାନର 2ଟି ଏବଂ ଉତ୍ତରପ୍ରଦେଶର 7ଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ବିଜେପି ପ୍ରାର୍ଥୀ ତାଲିକା ଜାରି କରିଛି। ଦଳ ରାଜସ୍ଥାନର 84 ଆସନରୁ କରିଲାଲ ନାନୁମାଙ୍କୁ ପ୍ରାର୍ଥୀ କରିଥିବାବେଳେ ସଞ୍ଜୀବ ଶର୍ମା ଗାଜିଆବାଦ ଆସନରୁ, ସୁଚିସ୍ମିତା ମୌର୍ଯ୍ୟଙ୍କୁ ମାଜୁଆନ ଏବଂ ଦୀପକ ପଟେଲଙ୍କୁ ଉତ୍ତରପ୍ରଦେଶର ଫୁଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାରା ଦେଶରେ ଡିଏପି ସାରର ଅଭାବ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଏଭଳି ରିପୋର୍ଟ ବିଭ୍ରାନ୍ତିକର ଓ ତଥ୍ୟବିହୀନ। ଏକ ପ୍ରେସ୍ ବିଜ୍ଞପ୍ତିରେ ରାସାୟନିକ ଓ ସାର ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଡିଏପି ଉପରେ ସବ୍ସିଡି ଆଦୌ ହ୍ରାସ କରାଯାଇ ନାହିଁ ଏବଂ ଏହାର ସର୍ବାଧିକ ଖୁଚୁରା ମୂଲ୍ୟ କୋଭିଡ୍ ସମୟରୁ 50 କିଲୋଗ୍ରାମ ବ୍ୟାଗ୍ ପିଛା 1,350 ଟଙ୍କା ରଖାଯାଇଛି। କୃଷକଙ୍କ ସୁବିଧା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ଦ୍ୱାରା 2024 ରବି ଫସଲ ପାଇଁ ଡିଏପିର ସବ୍ସିଡି ବୃଦ୍ଧି କରାଯାଇଛି। ଏହାଛଡ଼ା 2024-25 ରବି ଫସଲ ପାଇଁ ମୋଟ ବଜେଟ୍ ଆବଣ୍ଟନକୁ 24,475 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ କେତେକ ଭୂ ରାଜନୈତିକ କାରଣ ଯୋଗୁଁ ଡିଏପିର ଉପଲବ୍ଧତା କିଛି ମାତ୍ରାରେ ପ୍ରଭାବିତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ସାର ବିଭାଗ ପକ୍ଷରୁ ଉପଲବ୍ଧତା ଯଥେଷ୍ଟ ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ କରାଯାଉଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା 29 ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବେଦ ପ୍ରତିଷ୍ଠାନରେ ନବମ ଆୟୁର୍ବେଦ ଦିବସ ପାଳନ କରିବା ଲାଗି ସ୍ଥିର କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ବିଶ୍ୱ ସ୍ୱାସ୍ଥ୍ୟ ଲାଗି ଆୟୁର୍ବେଦର ନବସୃଜନତା। ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ସମାରୋହରେ ବିଶ୍ୱର 150ରୁ ଅଧିକ ଦେଶ ଯୋଗଦେବେ ବୋଲି ଜଣାପଡ଼ିଛି। ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରକାଶ ରାଓ ଯାଦବ କହିଛନ୍ତି ବର୍ତ୍ତମାନ ଆୟୁର୍ବେଦ ଦିବସ ଏକ ବିଶ୍ୱ ଅଭିଯାନରେ ପରିଣତ ହୋଇଛି। ଜନସାଧାରଣଙ୍କ କଲ୍ୟାଣ ଲାଗି ପାରମ୍ପରିକ ତଥା ଉପଯୁକ୍ତ ଔଷଧ ବ୍ୟବସ୍ଥା ଉପଲବ୍ଧ କରାଇବା ସହିତ ଆୟୁର୍ବେଦକୁ ବିଶ୍ୱସ୍ତରରେ ପ୍ରୋତ୍ସାହନ ଦେବା ନିମନ୍ତେ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ବିଶ୍ୱର 24 ଦେଶରେ ଆୟୁର୍ବେଦକୁ ସ୍ୱୀକୃତି ଦିଆଯାଇଥିବା ବେଳେ 100ରୁ ଉର୍ଦ୍ଧ୍ୱ ଦେଶକୁ ବିଭିନ୍ନ ଆୟୁର୍ବେଦ ସାମଗ୍ରୀ ରପ୍ତାନୀ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ 2024ରୁ 2026 ପର୍ଯ୍ୟନ୍ତ 2 ବର୍ଷ ଧରି ଦେଶବ୍ୟାପୀ ପାଳନ କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ଏବଂ କାଶ୍ମୀରରୁ ଲାକ୍ଷାଦ୍ୱୀପ ପର୍ଯ୍ୟନ୍ତ ଭାରତକୁ ଏକାଠି କରିବା ଦିଗରେ ସର୍ଦ୍ଦାର ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବିସ୍ମରଣୀୟ। ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର 2 ବର୍ଷ ଧରି ଦେଶବ୍ୟାପୀ ଏହି ଉତ୍ସବ ପାଳନ କରିବେ। ଏହି ଉତ୍ସବ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ସଫଳତା ଏବଂ ଦେଶର ଅଖଣ୍ଡତା ଲାଗିଥିବା ତାଙ୍କ ଭାବନା ପ୍ରତି ଏକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଶାହା କହିଛନ୍ତି। ଆକାଶବାଣୀ ସମାଚାରର ପୂର୍ବତନ ମହାନିର୍ଦ୍ଦେଶକ ପିକେ ବନ୍ଦୋପାଧ୍ୟାୟଙ୍କର ଗତକାଲି ପରଲୋକ ଘଟିଛି। କୋଲକାତାରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ପୂର୍ବତନ ଭାରତୀୟ ସୂଚନା ସେବା ଅଧିକାରୀ ଡକ୍ଟର ବନ୍ଦୋପାଧ୍ୟାୟ ଆକାଶବାଣୀ ସମାଚାର, ପିଆଇବି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ। ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନ୍ୟାସନାଲ୍ ଷ୍ଟାଡିୟମରେ ଆଜି ଅପରାହ୍ନରେ 2 ମ୍ୟାଚ୍ ବିଶିଷ୍ଟ ହକି ଦ୍ୱିପାକ୍ଷିକ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ଜର୍ମାନ ମଧ୍ୟରେ ମୁକାବିଲା ହେବ। ଆଉ କିଛି ସମୟ ପରେ ଏହି ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ଗତକାଲି ଜର୍ମାନ 2-0 ଗୋଲ୍ରେ ଭାରତକୁ ପରାସ୍ତ କରିଥିଲା। ଗତକାଲି ମ୍ୟାଚ୍ର 4ର୍ଥ ମିନିଟ୍ରେ ଜର୍ମାନର ହେନ୍ରିକ୍ ମଡ୍ଜେନ୍ସ ଏବଂ 30 ମିନିଟ୍ରେ ଅଧିନାୟକ ଲୁକାସ୍ ୱିଣ୍ଡ ଫେଡର୍ ଗୋଲ୍ କରିଥିଲେ। ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଆଜିଠାରୁ ପୁଣେଠାରେ ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ନ୍ୟୁଜିଲାଣ୍ଡ 58 ଓଭର୍ରେ 3 ୱିକେଟ୍ ହରାଇ 196 ରନ୍ ସଂଗ୍ରହ କରିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ 9:30 ସମୟରେ ଏହି ମ୍ୟାଚ୍ ଆରମ୍ଭ ହୋଇଛି। ଉଭୟ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ପରାସ୍ତ ହୋଇଥିଲା। ଏଥିସହିତ ନ୍ୟୁଜିଲାଣ୍ଡ 1-0 ଏହି ସିରିଜ୍ ଅଗ୍ରଣୀ ରହିଛି। ଆଲବେନିଆର ତିରାନାଠାରେ ଚାଲିଥିବା 23 ବର୍ଷରୁ କମ୍ ବିଶ୍ୱ କୁସ୍ତି ଚମ୍ପିୟନ୍ସିପ୍ରେ ଭାରତର ବିଶ୍ୱଜିତ୍ ରାମଚନ୍ଦ୍ର ମୋରେ କାଂସ୍ୟ ପଦକ ଜିତିଛନ୍ତି। ପୁରୁଷ 55 କିଲୋଗ୍ରାମ ଗ୍ରେକୋ ରୋମାନ ବର୍ଗରେ ମୋରେ 14-10 ଆଡାମ୍ ଉଲ୍ବାସେଭ୍ଙ୍କୁ ପରାସ୍ତ କରିଛନ୍ତି। ଏହି ଚମ୍ପିୟନ୍ସିପ୍ରେ ଏହା ଭାରତର ପ୍ରଥମ ପଦକ। ଏହା ପୂର୍ବରୁ ମହିଳା 69 କିଲୋଗ୍ରାମ ବର୍ଗରେ ଭାରତର ଅଞ୍ଜଳି ଫାଇନାଲରେ ପ୍ରବେଶ କରିଥିଲେ। ଆଜି ରାତିରେ ଫାଇନାଲରେ ଅଞ୍ଜଳି ଓ ୟୁକ୍ରେନ୍ର ସୋଲିମିଆ ୱିନିଙ୍କ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ସାମୁଦ୍ରିକ ଝଡ଼ ଦାନା ଆଜି ମଧ୍ୟରାତ୍ରରୁ ଆସନ୍ତାକାଲି ସକାଳ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିବା ସୂଚନା। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନା ପ୍ରସ୍ତୁତ। ଭାରତ ତିବ୍ଦତ ସୀମା ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସିବେ ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲ୍ଜ। ସାରା ଦେଶରେ ଡିଏପି ସାର ଅଭାବ ସମ୍ପର୍କିତ ଖବରକୁ ଖଣ୍ଡନ କଲେ କେନ୍ଦ୍ର ସରକାର। ସମ୍ବାଦ ଶେଷ ହେଲା।